ଆମର ଉତ୍କଳର ଆଉ ଗୋଟିଏ ମହାତ୍ମା ରହିଛି, ଯାହାକି ଆଧ୍ୟାତ୍ମିକ ମହାତ୍ମା। ଆମେ ସେ ଶ୍ଳୋକରେ ଲେଖିବା ଦେଖିଛୁ, ଏଠି ପଦ୍ମପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି, ସ୍କନ୍ଦ ପୁରାଣରେ ମଧ୍ୟ ଏଇ ଉତ୍କଳ ଖଣ୍ଡର ମହାତ୍ମା ସବୁ ରହିଛି। ଜଗନ୍ନାଥ ମହାପ୍ରଭୁଙ୍କର ମହାତ୍ମାରେ ଉତ୍କଳଖଣ୍ଡର ପୁରୁଷୋତ୍ତମ ଧାମ ବୋଲି କୁହାଯାଉଛି, ଉତ୍କଳଖଣ୍ଡରେ ରହିଛନ୍ତି ଉତ୍କଳ ପୁରୁଷୋତ୍ତମା। ଏଇ ଆଧ୍ୟାତ୍ମିକ ପଦ୍ମପୁରାଣରେ ଆମର ଦେଶର ମହାତ୍ମା ବର୍ଣ୍ଣନା କରାଯାଇଛି, ତେଣୁ ଆମେ ସେଇ ବିଷୟରେ ଆଲୋଚନା କରିବା। ଏଠାକୁ କୁହାଯାଉଛି, ତ କଳୋ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ। ଜାଣନ୍ତି ବିଭିନ୍ନ ଯୁଗରେ ରହିଛି ସତ୍ୟ, ତାପରେ ତୃତୀୟା, ତାପରେ ଦ୍ୱାପର, ତାପରେ କଳି। ତେଣୁ କଳି ଯୁଗର ବିଶେଷ ଭାବରେ ଏଇ ଚାରୋଟି ସମ୍ପ୍ରଦାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଏମାନେ ରହିବେ। ଏଇଟା 5000 ବର୍ଷ ତଳେ ବର୍ଣ୍ଣନା କରାଯାଇଥିଲା, ପଦ୍ମପୁରାଣ ବା ଅନ୍ୟାନ୍ୟ ପୁରାଣ ସବୁ ବ୍ୟାସଦେବ ରଚନା କରିଛନ୍ତି। ବ୍ୟାସଦେବ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର, ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ସମୟରେ ବ୍ୟାସଦେବଙ୍କୁ ଜଣେ ଅବତାର ବୋଲି କୁହାଯାଇଛି, ତେଣୁ ସିଏ ସବୁ ପୁରାଣ ସବୁ ରଚନା କରିଛନ୍ତି। ସେଥିରେ ସେ କହିଛନ୍ତି କଳି ଯୁଗରେ ଏହିଭଳି ଭାବରେ ଚାରୋଟି ସମ୍ପ୍ରଦାୟ ରହିବେ, ଅର୍ଥାତ୍ କଳୋ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ। ଚାରୋଟି ସମ୍ପ୍ରଦାୟ ରହିବେ, ସମ୍ପ୍ରଦାୟ ମାଧ୍ୟମରେ ଆମେ ଜ୍ଞାନ ପ୍ରାପ୍ତ ହେବା। ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, କିନ୍ତୁ ଯଦି ସେମାନେ ଠିକ୍ ଉପଯୁକ୍ତ ସମ୍ପ୍ରଦାୟରେ ଆସୁନାହାନ୍ତି, ତାହେଲେ ତାଙ୍କର ଜ୍ଞାନ ଦ୍ୱାରା ସମାଜରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେବ। ଭଗବତ ଗୀତା ଆତ୍ମିକ ଅଧ୍ୟାୟରେ ଭଗବାନଙ୍କ ସେ କଥା କହିଲେ ଯେ ଏଇ ଯେଉଁ ଭଗବତ ଗୀତାର ଜ୍ଞାନ, ଆପଣମାନେ ସବୁ ରବିବାରରେ ଭଗବତ ଗୀତାର ଶ୍ଳୋକ ଶୁଣୁଥିବେ, ଘରେ ମଧ୍ୟ ଭଗବତ ଗୀତା ପଢ଼ୁଥିବେ, ପ୍ରଭୁପାଦଙ୍କର ଭଗବତ ଗୀତା ଆଜ୍ ଏଠି ଭଳି କୁହାଯାଉଛି ମୌଳିକ ରୂପରେ ଯେଉଁ ଭଗବତ ଗୀତା ପଢ଼ି ସାରା ପୃଥିବୀର ସବୁ ମାନେ ଯେଉଁମାନେ ପାଠକମାନେ ସେମାନେ ସବୁ ଏଇ ଭଗବାନଙ୍କର ଭକ୍ତିକୁ ଆଚରଣ କରୁଛନ୍ତି। ତେଣୁ ଏଇଥିରେ ଚତୁର୍ଥ ଅଧ୍ୟାୟ ଭଗବାନ କହିଛନ୍ତି ଯେ ଇମଂ ବିକଶିତ ଯୋଗଂ ପ୍ରୋକ୍ତବାନ ଅହମ୍ ଅଭୟମ୍। ଏଇ ଭଗବତ ଗୀତାର ଜ୍ଞାନ ଯେ କେବଳ 5000 ବର୍ଷ ତଳେ ଭଗବାନ ଅର୍ଜୁନଙ୍କୁ କହିଥିଲେ ତା ନୁହଁ, ଏଇଟା ବହୁତ ପ୍ରଭୁପାଦ ମହାରାଜ ମାନେ ପଢ଼ିଛନ୍ତି, ଜାଣିଥିଲେ କେତେଜଣ ଏସବୁ ପଢ଼ିଛନ୍ତି। ପ୍ରଭୁପାଦ ମହାରାଜ ମହାଭାରତରେ କହିଛନ୍ତି 12 କୋଟି 4 ଲକ୍ଷ ବର୍ଷ ପୂର୍ବେ ଭଗବାନ ଏଇ ଜ୍ଞାନ ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ଦେଇଥିଲେ, 12 କୋଟି 4 ଲକ୍ଷ ବର୍ଷ ପୂର୍ବେ। ତେଣୁ ଏଇଭଳି ଭାବରେ ପରମ୍ପରାରେ ଜ୍ଞାନ ଆସୁଛି, ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେବା ପରମ୍ପରାରେ ଜ୍ଞାନଟା ପ୍ରାପ୍ତ ହେବା, ସେ କଥା ଏଠି କହିଲେ ପରମ୍ପରା ବିଷୟରେ ଏଠି ଗୁରୁତ୍ୱ ଆରୋପ କରାଯାଇଛି। ଏଇଟା ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ତେଣୁ ଭଗବାନ ଭଗବତ ଗୀତାର ଅର୍ଜୁନଙ୍କୁ କହିଲେ ଯେ ଇମଂ ବିବସିତ ଯୋଗଂ ପ୍ରୋକ୍ତବାନ ଅହମ୍ ଅଭୟମ୍। ବିବସ୍ୱାନ ମନବେ ପ୍ରାହ, ବିବସ୍ୱାନ ତାଙ୍କର ପୁତ୍ର ମନକୁ କହିଥିଲେ, ଯେଉଁମାନଙ୍କ ସମୟରେ ବର୍ତ୍ତମାନ ଆମେ ରହିଥିଲେ, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ତେଣୁ ସେଇ ମନୁ କିଏ ହେଉଛନ୍ତି ସପ୍ତ ମନୁ, ତେଣୁ ବିବସ୍ୱାନ ତାଙ୍କର ପୁତ୍ର ମନୁ ବା କୈବଶ୍ୱତ ମନୁଙ୍କୁ କହିଥିଲେ, ଏବଂ ମନୁ ଇଖୁଆକୁ ଅବ୍ରବୀ ଇଖୁଆକୁ ଭଗବାନ ରାମଚନ୍ଦ୍ରଙ୍କ ବଂଶର ପୂର୍ବ ବଂଶଧର ଇଖୁଆକୁ ପୁତ୍ର ଇଖୁଆକୁ ଜ୍ୟେଷ୍ଠ ପୁତ୍ର ଦଶ ପୁତ୍ର ଜ୍ୟେଷ୍ଠ ହେଉଛନ୍ତି ଇଖୁଆକୁ, ତେଣୁ ଇଖୁଆକୁ ଏଇଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଏଇ ଜ୍ଞାନଟି ଆସୁଥିଲା, କିନ୍ତୁ ସକାଳ ନିୟମତା ଯୋଗ ନଷ୍ଟ କରନ୍ତବ କାରଣ ପ୍ରଭାବରେ ଏଇ ଯେଉଁ ପରମ୍ପରାଟି ନଷ୍ଟ ହୋଇଯାଇଥିଲା। ଭଗବତ ଗୀତାରେ ଭଗବାନ କଥା କହିଛନ୍ତି, ତେଣୁ ଏଇ ଯେଉଁ ଜ୍ଞାନ ଆସୁଛି ଯଦି ଠିକ୍ ଭାବରେ ପରମ୍ପରାରେ ଆମେ ଯଦି ସେଇଟାକୁ ଗ୍ରହଣ ନ କରିପାରିବା ତାହେଲେ ସେ ଜ୍ଞାନଟି ନଷ୍ଟ ହୋଇଯିବ। ତେଣୁ ଏଠି ମଧ୍ୟ ଶିବଜୀ ପାର୍ବତୀ କହୁଛନ୍ତି କଳିଙ୍ଗର ସେଭଳି ଭାବରେ ଚାରୋଟି ସମ୍ପ୍ରଦାୟ ଏଇ ଜ୍ଞାନ ଭଗବାନ ଯେଉଁ ଜ୍ଞାନ ବିଭୂଷଣ ଦେଇଥିଲେ ବା ଚାରୋଟି ସମ୍ପ୍ରଦାୟ ରହିଛି ଭଗବାନ ସେ ଜ୍ଞାନକୁ ଚାରୋଟି ସମ୍ପ୍ରଦାୟକୁ ପ୍ରଦାନ କରିଛନ୍ତି କିଏ କିଏ ସେମାନେ ନା ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କ୍ଷତି ପାବନ ଶ୍ରୀ ହେଉଛି ଲକ୍ଷ୍ମୀଦେବୀ ଭଗବାନଙ୍କର ନିତ୍ୟପ୍ରିୟା ଲକ୍ଷ୍ମୀଦେବୀ ସେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଏବଂ ସେ ତାଙ୍କର ପରମ୍ପରାରେ ଜ୍ଞାନକୁ ଦେଇଛନ୍ତି ତେଣୁ କଳିଯୁଗରେ ସେ ଶ୍ରୀ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ ଶ୍ରୀରଙ୍ଗମରେ ତାଙ୍କର ରାମାନୁଜାଙ୍କର ଶ୍ରୀରଙ୍ଗମ ନା କେଉଁଠି ରାମାନୁଜାଚାର୍ଯ୍ୟଙ୍କର ରହିଛି ମୂର୍ତ୍ତି ତେଣୁ ରାମାନୁଜାଚାର୍ଯ୍ୟ ଶ୍ରୀ ସମ୍ପ୍ରଦାୟର ସେ ଜ୍ଞାନକୁ ପ୍ରଦାନ କରିଛନ୍ତି ସେଭଳି ଭାବରେ ଆମେ କେଉଁ ପରମ୍ପରାରେ ଆସୁଛେ ଆମେ ଆସୁଛେ ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମାଙ୍କର ସମ୍ପ୍ରଦାୟ ପ୍ରଭୁ ଗାନ କରୁଥିଲେ ନାରଦ ମୁନି ବାଜାୟ ବିନା ରାଧିକା ରମଣ ନାମେ ଚତୁରାନନ ବ୍ରହ୍ମା ଭଗବାନଙ୍କର ଆରତୀ କରୁଛନ୍ତି ଭଗବାନଙ୍କର ସ୍ତୁତି କରୁଛନ୍ତି ଚତୁରାନନ ପଞ୍ଚାନନ ଶିବଜୀ ଏମାନେ ସବୁ ମୁଖ୍ୟ ବିଭିନ୍ନ ସମ୍ପ୍ରଦାୟ ରହିଛି ସହସ୍ରାନନ ସହସ୍ରାନନ କହିଲେ ଇନ୍ଦ୍ର ଏମାନେ ସବୁ ଭଗବାନଙ୍କୁ ସ୍ତୁତି କରୁଛନ୍ତି ତେଣୁ ଆମର ଏଠି ସମ୍ପ୍ରଦାୟ ଏଠି ହେଉଛି ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମା ଏ ଜ୍ଞାନ ଭଗବାନଙ୍କର ପ୍ରାପ୍ତ ହୋଇଥିଲେ ବ୍ରହ୍ମା ତାଙ୍କର ପୁତ୍ର ନାରଦକୁ କହିଲେ ନାରଦ ମୁନି ବାଜାୟ ବିନା ସେ ସେଇଥିପାଇଁ ଏ ଜ୍ଞାନ କରୁଛନ୍ତି ତେଣୁ ନାରଦଙ୍କ ଶିଷ୍ୟ ଅଛନ୍ତି କିଏ ବ୍ୟାସଦେବ ତେଣୁ ଏହି ପରମ୍ପରାରେ ଆମର ପ୍ରଭୁପାଦ ମହାରାଜ ଆସିଛନ୍ତି ପ୍ରଭୁପାଦ ମହାରାଜ ଏ ଜ୍ଞାନ ବି ସେ ପରମ୍ପରାରେ ପ୍ରାପ୍ତ ହୋଇଛନ୍ତି ତେଣୁ ସେ ଜ୍ଞାନ ଆମକୁ ପ୍ରଦାନ କରିଛନ୍ତି ଆମେ ମଧ୍ୟ ସେ ଜ୍ଞାନକୁ ପ୍ରଚାର କରୁଥିଲେ ସାରା ପୃଥିବୀରେ ପ୍ରଚାର କରାଯାଉ ସେ ଜ୍ଞାନ ତେଣୁ ସେହିଭଳି ଭାବରେ ରୁଦ୍ର ଶିବଜୀ ନିଜେ ସେ ଭଗବାନ ସିଦ୍ଧ ଭଗବାନଙ୍କର ଅବତାର ସେ ତେଣୁ ସିଏ ସଂକର୍ଷଣ ଠାରୁ ସଂକର୍ଷଣଙ୍କ ପୂଜା କରୁଛନ୍ତି ଭାଗବତ ପଞ୍ଚମ ସ୍କନ୍ଧରେ ଆସିବ ତାଙ୍କର ଯେଉଁ ରହିଛି ଶିବଜୀଙ୍କର ତାଙ୍କର ଯେଉଁ ସ୍ଥାନ ରହିଛି ସେଠି ସେ ଭଗବାନ ଶଙ୍କର୍ଷଣଙ୍କର ଆରାଧନା କରୁଛନ୍ତି ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେଣୁ ଏଇ ରୁଦ୍ର ସମ୍ପ୍ରଦାୟରେ ଆସୁଛନ୍ତି ବିଷ୍ଣୁ ସ୍ୱାମୀ ଆସୁଛନ୍ତି କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ ସେହି ଜ୍ଞାନ ପ୍ରଦାନ କରିଛନ୍ତି ସେହିଭଳି ଭାବରେ ସନକ ସନକ ହେଉଛନ୍ତି ଚାରି କୁମାର ସନକ ସନାତନ ସନାତନ ସନତ କୁମାର ଏମାନେ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ଏମାନେ ବ୍ରହ୍ମାଙ୍କର ଜ୍ଞାନ ପ୍ରାପ୍ତ ହୋଇଥିଲେ ତାଙ୍କର ଗୋଟେ ସମ୍ପ୍ରଦାୟ ରହିଛି କଳିଯୁଗରେ ଏ ସନକ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାକାଚାର୍ଯ୍ୟ ତେଣୁ ଏଇଟା କୁହାଯାଉଛି ଯେ ଅଥ କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ କଳିଯୁଗରେ ଏଇ ଚାରୋଟି ସମ୍ପ୍ରଦାୟ ରହିବେ ତେଣୁ ଆମେ ବିଶେଷ ଭାବରେ କଳିଯୁଗରେ ଯେଉଁ ବିଭିନ୍ନ ପ୍ରକାର ଧର୍ମ ବ୍ୟକ୍ତିମାନେ ଧର୍ମ ନେତାମାନେ ସବୁ ଆସୁଛନ୍ତି ବିଭିନ୍ନ କଥା କହୁଛନ୍ତି ତେଣୁ ପ୍ରଥମେ ବୁଝିବା କଥା ଏଇଟା କେଉଁ ସମ୍ପ୍ରଦାୟରେ ଆସୁଛନ୍ତି ସମ୍ପ୍ରଦାୟ ବିଷୟରେ ଯେତେବେଳେ ଭାବ ପ୍ରଭୁପାଦ ମହାରାଜ କହିଛନ୍ତି କଥା ସେତେବେଳେ ସେ ଗୋଟେ ଉଦାହରଣ ଦେଇଛନ୍ତି କ'ଣ ସେ ଉଦାହରଣ ନା ଆମେ ପୋଷ୍ଟ ବକ୍ସ ରହିଛି ପୋଷ୍ଟ ବକ୍ସ ରହିଛି ଆଜିକାଲି ଚିଠି ଫିଠି ଲେଖିବାକୁ କମ୍ କମିଯାଉଛି ଆଜିକାଲି ସବୁ ଫୋନ୍ ମେସେଜ୍ ସବୁ ଜାଣିଛି ଲେଟ୍ରେ ସବୁ କଥା ହେଉଛି କିନ୍ତୁ ଯାହା ହଉ ତଥାପି ପୋଷ୍ଟ ଅଫିସ୍ ରହିଛି ପୋଷ୍ଟ ବକ୍ସ ରହିଛି ଆପଣ ଯଦି କିଛି ଗୋଟେ ଚିଠି ଲେଖିଲେ ଯେଉଁଠି ପଠାଇବା କଥା ପୋଷ୍ଟ ବକ୍ସରେ ପଠାଇଲେ ସେଟା ସେଠି ଯିଏ ପହଞ୍ଚିବ କିନ୍ତୁ ଯେକୌଣସି ବକ୍ସରେ ପକାଇଦେଲେ ସେଇଟା ଯିବ ନାହିଁ ସେହିଭଳି ଭାବରେ ଭଗବାନଙ୍କର ଯେଉଁ ଜ୍ଞାନ ଏଇଟାକୁ ଆମେ ପରମ୍ପରାରେ ଗ୍ରହଣ କରିବା ଯେଉଁଟା ପରମ୍ପରା ଏଇଠି କୁହାଯାଉଛି ଅର୍ଥାତ୍ କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ କଳିଯୁଗରେ ଚାରୋଟି ସମ୍ପ୍ରଦାୟ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେବା ଏହି ସମ୍ପ୍ରଦାୟ ମାଧ୍ୟମରେ ଜ୍ଞାନଟି ପ୍ରାପ୍ତ ହେବା ଯଦି ପ୍ରାପ୍ତ ନ ହେବା ପାର୍ବତୀ ଦେବୀ ଚିନ୍ତା କରିବେ ପରମ୍ପରାରେ ଯଦି ପ୍ରାପ୍ତ ନ ହେବ କ'ଣ ଅସୁବିଧା ହେବ ସମସ୍ତଙ୍କୁ ସେ ପ୍ରଶ୍ନ ଆସିବା କଥା ଆମେ ପରମ୍ପରା ଜ୍ଞାନ ପ୍ରାପ୍ତ ନ ହେଲେ କ'ଣ ହେଲା ଆମେ ଯାହା ପାଇଁ କ'ଣ ଅସୁବିଧା କ'ଣ ଅଛି ନା ପରମ୍ପରା ବିନା ଯେ ସମ୍ପ୍ରଦାୟ ବିନା ଯେ ମନ୍ତ୍ରା ସେ ନିଷ୍ଫଳା ବା ବିଫଳା ମନ୍ତ୍ର ସମ୍ପ୍ରଦାୟର ଯଦି ଆମେ ଗ୍ରହଣ କରୁନେ ତାର ଫଳ ଆମେ ପ୍ରାପ୍ତ ହେଇପାରିବା ନାହିଁ, ବିଫଳ ଆମ ମତ କହିଲେ କିଏ ମତ ଦଉଛନ୍ତି? ସାଧାରଣ ବ୍ୟକ୍ତି ମତ ଦଉନାହିଁ, ଶିବଜୀ କହୁଛନ୍ତି। ବୈଷ୍ଣବାନ ଯଥା ଶମ୍ଭୁ, ବୈଷ୍ଣବାନ ଶ୍ରେଷ୍ଠ ହେଉଛନ୍ତି ଶିବଜୀ, କିନ୍ତୁ ସିଏ କହୁଛନ୍ତି ଏଇଟା ବିଫଳ ହେଇଯିବ, ଆମେ ସେ ଜ୍ଞାନଟାକୁ ପ୍ରାପ୍ତ ବୁଝିପାରିବା ନାହିଁ। ସମ୍ପ୍ରଦାୟରେ ଯଦି ତର୍କ ନ ହବ ତାହେଲେ ବୁଝିପାରିବା ନାହିଁ, ତର୍କ ବିପରୀତ ଫଳ ହବ। ସେଥିପାଇଁ ସନାତନ ଗୋସ୍ୱାମୀ ଗୋଟେ ସ୍ଥାନରେ କହିଛନ୍ତି ଯେ ଭଗବାନଙ୍କର କଥା ଯଦିଓ ପବିତ୍ର କଥା, କିନ୍ତୁ ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣ ଉତ୍ତମ ଭରି କଥା ମୃତମ। ଯେଉଁମାନେ ଏଇ ପରମ୍ପରାରେ ଆସୁନାହାନ୍ତି, ଯେଉଁମାନେ ବୈଷ୍ଣବ ନୁହନ୍ତି ଅବୈଷ୍ଣବ, ତାଙ୍କ ମୁଖରୁ ଯେଉଁ ଭଗବାନ କଥା ଯଦିଓ ପବିତ୍ର, ଉତ୍ତମ ଭରି କଥା ମୃତମ, ଇଏ ଅମୃତ, ଭଗବାନ କଥା ହେଉଛି ଅମୃତ। କିନ୍ତୁ ସନାତନ ଗୋସ୍ୱାମୀ କହିଲେ ଶ୍ରବଣ ନୈବ କର୍ତ୍ତବ୍ୟ, ଏଇଟା ବି ଶୁଣିବା କଥା ନୁହଁ। କାହିଁକି ଶୁଣିବା, କ'ଣ ଅସୁବିଧା ଅଛି ନା? ସର୍ବୋଚ୍ଚିଷ୍ଟ ଯଥା ପୟ, ପୟ ପାଇଲେ କ୍ଷୀର, କ୍ଷୀରଟା ନିଶ୍ଚିତ ଭାବରେ ଭଲ, ଠିକ୍ ଅଛି ଅମୃତ ଭଳି, କିନ୍ତୁ ଯଦି ତାକୁ ସାପ ଯଦି ମୁହଁ ମାରିଦେଇଛି ତାହେଲେ ସେଇଟା ଆଉ ଅମୃତ କାଟି ବିଷର କାଟି ଗୋଲଟା ଫଳ କରି। ସେଇଭଳି ଭାବରେ ଭଗବାନ କଥା ଯଦିଓ ଅମୃତ, କିନ୍ତୁ ଯଦି ଆମେ ଅବୈଷ୍ଣବ ମୁଖରୁ ଶ୍ରବଣ କରିବା, ବା ଏଇ ସମ୍ପ୍ରଦାୟ ଯେଉଁମାନେ ବୈଷ୍ଣବ ହେଲେ ମଧ୍ୟ ସେମାନେ ବିଷ୍ଣୁ ପୂଜା କରୁଛନ୍ତି ବୈଷ୍ଣବ, କିନ୍ତୁ ସମ୍ପ୍ରଦାୟରେ ଆସୁନାହାନ୍ତି, ତାହେଲେ ସେମାନଙ୍କୁ ମଧ୍ୟ ଶୁଣିବା କଥା ନୁହଁ। ସର୍ବୋଚ୍ଚିଷ୍ଟ ଯଥା ପୟ, ତାର ଯେଉଁ ଅମୃତର ଫଳ ସବୁ ରହିବ, ବିଫଳ ହେଇଯିବ ସେଇଟା, ତାର ଦ୍ୱାରା ବିପରୀତ କାର୍ଯ୍ୟ ମଧ୍ୟ କରିବ, ବିଷ ଭଳି କାର୍ଯ୍ୟ କରିବ, ଅମୃତଟା ବିଷ ଭଳି କାର୍ଯ୍ୟ କରିବ। ତେଣୁ ଏଇ ଯେଉଁ ଚାରୋଟି ସମ୍ପ୍ରଦାୟ ରହିଛି, ଶ୍ରୀ ରୁଦ୍ର ଶ୍ରୀ କହିଲେ ରାମାନୁଜ ଲକ୍ଷ୍ମୀ ସମ୍ପ୍ରଦାୟ, ତାର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ, ବ୍ରହ୍ମ ସମ୍ପ୍ରଦାୟ ତାର ଆଚାର୍ଯ୍ୟ ହେଉଛନ୍ତି ଆମେ ମାଧ୍ୟାଚାର୍ଯ୍ୟ, ରୁଦ୍ର ଶିବ ସମ୍ପ୍ରଦାୟ ତାର ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ, ଏବଂ ସନକ ଚାରି କୁମାର ବ୍ରହ୍ମାଙ୍କ ଚାରି ପୁତ୍ର ତାଙ୍କର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାକାଚାର୍ଯ୍ୟ। ତେଣୁ ସେମାନେ ଭଗବାନ ବିଷୟରେ ଜ୍ଞାନ ପ୍ରଦାନ କରିଛନ୍ତି। ଏସବୁ ବିଭିନ୍ନ ଫିଲୋସଫି ସବୁ ରହିଛି, ଫିଲୋସଫି ବୈଷ୍ଣବ ଦର୍ଶନ ସବୁ ରହିଛି, ଭଗବାନ ବିଷୟରେ ଜ୍ଞାନ, ଭଗବାନ ବିଷୟରେ ଜାଣିବା ଏତେ ସହଜ ଜିନିଷ ନୁହଁ, ଭଗବାନ ଭିତରେ ବହୁତ କଥା ରହିଛି। ଭଗବତ ଗୀତାରେ ଆପଣ ଦେଖିଥିବେ ବିଭିନ୍ନ ପ୍ରକାର କର୍ମଯୋଗ ବିଷୟରେ କହୁଛନ୍ତି, ଭକ୍ତିଯୋଗ ବିଷୟରେ କହୁଛନ୍ତି, ଜ୍ଞାନଯୋଗ ବିଷୟରେ କହୁଛନ୍ତି, ଅନେକ କଥା ଧ୍ୟାନ ଯୋଗ ବିଷୟରେ କହୁଛନ୍ତି, ସବୁ କଥା କହିଛନ୍ତି। ତେଣୁ ଅର୍ଜୁନ ମଧ୍ୟ ସେ ବିଚଳିତ ହେଇଯାଉଛନ୍ତି, ପ୍ରଭୁ ଯାହା କହୁଛନ୍ତି ଭଗବତ ଗୀତା ତୃତୀୟ ଅର୍ଜୁନ କହିଲେ ଭଗବାନଙ୍କୁ ଯେ ଆପଣ ଯେଉଁ କହୁଛନ୍ତି ବିମିଶ୍ରଣ ବାକ୍ୟନ ବୁଦ୍ଧି ମୋହ ଏଥିପାଇଁ ଜ୍ଞାନ ଯୋଗ ବିଷୟରେ କହୁଛନ୍ତି, ପୁଣି ଭକ୍ତି ଯୋଗ ବିଷୟରେ କହୁଛନ୍ତି, କର୍ମ ବିଷୟ ବିଷୟରେ କହୁଛନ୍ତି, ତେଣୁ ଏଇଟା ମୋର ବୁଦ୍ଧି ମୋହ ହେଇଯାଉଛି, ବାକ୍ୟନ ବୁଦ୍ଧି ମୋହ ହେଇଛି ତଦେ ନିଶ୍ଚୟ ଜୈନ ଶ୍ରେୟ ମହାପ୍ରୟା। ଆମକୁ ଗୋଟିଏ କଥା କହୁଛୁ ଯେଉଁଟାକୁ ଆମେ ଗ୍ରହଣ କରିବା। ତେଣୁ ଭଗବାନ ବିଷୟରେ ବହୁତ କିଛି ଗୋଟାଏ ଉଦାହରଣ ଦିଆଯାଏ, ହାତୀ ବିଷୟରେ ଯଦି ଜଣେ ଅନ୍ଧ ବସି ଚିନ୍ତା କରିବେ, ଅନ୍ଧ ଦେଖିପାରୁନାହାନ୍ତି ସେମାନେ ହାତୀକୁ କଣ୍ଠେଇକି ଦେଖିବେ, ଏଇ ହାତୀ ମାନେ ଏଭଳିଆ, ଯିଏ ଲାଙ୍ଗୁଡ଼ ଧରିଲା ହାତୀକୁ ସେ କହିଲା ଓ ହାତୀଟା ହେଉଛି ଗୋଟେ ଦୌଡ଼ି ଭଳି, ଯିଏ ଗୋଡ଼କୁ ଧରିଲା ଓ ଏଇଟା ହେଉଛି ଗୋଟେ ଖମ୍ବ ଭଳି, ଯିଏ କାନକୁ ଧରିଲା ସେ କହିବ ଏଇଟା ଗୋଟେ କୁଲା ଭଳିଆ। ତେଣୁ ଏଇଭଳି ଭାବରେ ଅନ୍ଧମାନେ ବିଭିନ୍ନ ପ୍ରକାର ହାତୀର ବର୍ଣ୍ଣନା କରିବେ, କିନ୍ତୁ ଯାହାର ଆଖି ଅଛି ସେ କହିବ ହାତୀ ହେଉଛି ଏଇଭଳି ଭାବରେ, ତାର କନଟା କୁଲ ଭଳିଆ କୁଲା ଭଳିଆ, ତାର ଗୋଡ଼ଟା ଖମ୍ବ ଭଳିଆ, ତାର ଲାଙ୍ଗୁଟା ତାଙ୍କ ଦୌଡ଼ି ଭଳିଆ। ତେଣୁ ଭଗବାନ ସେଇଭଳି ଭାବରେ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ସେମାନେ ଭଗବାନଙ୍କୁ ବ୍ରହ୍ମ ବୋଲି ଜାଣନ୍ତି, ଯେଉଁମାନେ ଯୋଗ ମାର୍ଗରେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରଗତି କରୁଛନ୍ତି ସେମାନଙ୍କୁ ଭଗବାନଙ୍କୁ ପରମାତ୍ମରେ ଜାଣନ୍ତି, ଏବଂ ଯେଉଁମାନେ ଭକ୍ତିରେ ମଧ୍ୟ ଅଗ୍ରସର ହୁଅନ୍ତି, ଭକ୍ତିରେ ମଧ୍ୟ ବିଭିନ୍ନ ସ୍ତର ରହିଛି, ସେମାନେ ଭଗବାନ ଜାଣନ୍ତି, ଭଗବାନଙ୍କୁ ବିଭିନ୍ନ ପ୍ରକାର ଉପଲବ୍ଧି ସବୁ ରହିଛି, ତେଣୁ ଏହି ଭାବରେ ଭଗବାନଙ୍କ ସମ୍ବନ୍ଧୀୟ ବହୁତ ତତ୍ତ୍ୱ ସବୁ ରହିଛି। ତେଣୁ ଏଇ ଯେଉଁ ବୈଷ୍ଣବ ଚାରି ବୈଷ୍ଣବ ସମ୍ପ୍ରଦାୟ ରହିଛି ସେମାନେ ବିଭିନ୍ନ ବିଭିନ୍ନ ତତ୍ତ୍ୱ ସବୁ ପ୍ରଦାନ କରିଛନ୍ତି। ତେଣୁ ଏ ତତ୍ତ୍ୱ କହିଲେ ମୁଖ୍ୟ ଭାବରେ ଆମେ ଜାଣିବା ସାଧାରଣ ଭାବରେ ଯେ ଭଗବାନ ଏବଂ ଆମ ଭିତରେ ଆମେ ହେଉଛେ ଭଗବାନଙ୍କର ଅଂଶ। ମମୀ ଭଗବତାରେ ଅନେକ ସ୍ଥାନରେ ଭଗବାନ କହିଲେ ମମୀ ମାଂସ ଜୀବ ଲୋକେ ଜୀବଭୂତ ସନାତନ ପନ୍ଦରଠାରେ ଭଗବାନ ଗୀତା କହିଛନ୍ତି। ଆମେ ଜୀବ ଆମେ ହେଉଛେ ସନାତନ। ସନାତନ କହିଲେ ସବୁବେଳ ପାଇଁ ଆମେ ରହିଛେ। ଆମେ କହୁଛେ ଆମେ ଅମୁକ ମଶାରେ ଜନ୍ମ ହେଇଥିଲେ ଆଉ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ଅମୁକ ମଶାରେ ମୃତ୍ୟୁବରଣ କରୁଛନ୍ତି। ତା ପୂର୍ବରୁ କୁଆଡ଼େ ଥିଲେ ସେମାନେ ମୃତ୍ୟୁ ପରେ କୁଆଡ଼େ ଥିଲେ ସେମାନେ ଏ ବିଷୟରେ ବୈଜ୍ଞାନିକ ଜ୍ଞାନ କିଛି ନାହିଁ। କିନ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଏ ତା ପୂର୍ବରୁ ସେମାନେ ଥିଲେ ଉଦ୍ୟମ କରିଛନ୍ତି ସତ୍ୟତା ମଧ୍ୟ ତିଷ୍ଠନ୍ତି ରାଜସା ଜଗନ୍ୟ ଗୁଣ ବୃତ୍ତିତା ଅଧୁବଛନ୍ତା ମଶା ଯିଏ ଯେଉଁ ଗୁଣରେ ରହିବ ସେ ସେଇଭଳି ଭାବରେ ଜନ୍ମ ପ୍ରାପ୍ତ ହେବ। ଯେଉଁମାନେ ସତ୍ୟ ଗୁଣରେ ରହିବେ ସେମାନେ ଉନ୍ନତ ଲୋକକୁ ଯିବେ। ଯେଉଁମାନେ ରଜ ଗୁଣରେ ରହିବେ ସେମାନେ ସେଇ ସ୍ତରରେ ଥିବେ ରହିବେ। ଯେଉଁମାନେ ତମ ଗୁଣରେ ରହିବେ ସେମାନେ ନିଜ ଯୋନି ପ୍ରାପ୍ତ ହେବେ। ଏସବୁ କିଛି ବର୍ଣ୍ଣନା କରାଯାଏ। ତେଣୁ ଆମେ ସବୁବେଳ ପାଇଁ ଥିଲେ ଭଗବତୀତା ତୃତୀୟ ଦ୍ୱାରା ଭଗବାନ ମଧ୍ୟ ସ୍ୱୀକାର କରୁଛନ୍ତି। ଅର୍ଜୁନ ଯେତେବେଳେ କହିଲେ ପ୍ରଭୁ ଆମେ କେମିତି ଯୁଦ୍ଧ କରିବା ଏମାନେ ସବୁ କଥନ ଭୀଷ୍ମ ଦ୍ରୋଣ ଏମାନେ ସବୁ ଏମାନଙ୍କୁ କେମିତି ଯୁଦ୍ଧ କରିବା। ତେଣୁ ଭଗବାନ ପ୍ରଥମେ ଅର୍ଜୁନକୁ ଜ୍ଞାନ ଦେଉଛନ୍ତି କହୁଛନ୍ତି ନତ୍ୟବାହନ ଜାତ ନାଶନ ମଧ୍ୟ ନିୟମ ଜ୍ଞାନ ଦେବା ନ ଚାହିଁବନ ଭବିଷ୍ୟାମ ସର୍ବେ ବୟମ ଅଧପରମ। ହେ ଅର୍ଜୁନ ଏଭଳି କେତେବେଳେ ସମୟ ନଥିଲା ଯେତେବେଳେ ତମେ ନଥିଲ ବା ମୁଁ ନଥିଲି ବା ଏ ରାଜାମାନେ ନଥିଲେ ସେମାନେ ସବୁ ଅତୀତରେ ଥିଲେ ବର୍ତ୍ତମାନ ଅଛନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ସେମାନେ ରହିବେ। ଏ ଜ୍ଞାନ ଭଗବାନ ସନାତନ ଆମେ ସବୁବେଳେ ପାଇଁ ଅଛେ କିନ୍ତୁ ଭଗବାନ ବୋଲି ଆମେ ଏଇ ଭୌତ ଜଗତରେ ବିଭିନ୍ନ ଦୁଃଖ କଷ୍ଟ ପ୍ରାପ୍ତ ହୋଇଥାଏ। ତେଣୁ ଏଇ ଭଗବାନ ସମ୍ବନ୍ଧ ଜ୍ଞାନ ବହୁତ ଗଭୀର ତତ୍ତ୍ୱ ରହିଛି। ଯେଉଁମାନେ ଭକ୍ତି ଶୁଦ୍ଧ ଭକ୍ତି ଆଚରଣ ଭକ୍ତିରେ ମଧ୍ୟ ବିଭିନ୍ନ ପ୍ରକାର ଭକ୍ତି ରହିଛି। ଭଗବତ ଗୀତାରେ ମଧ୍ୟ ବିଭିନ୍ନ ପ୍ରକାର ଭକ୍ତି ବିଷୟରେ ଭଗବାନ କହିଛନ୍ତି କର୍ମ ନିଷ୍ଠା ଭକ୍ତି ଜ୍ଞାନ ନିଷ୍ଠା ଭକ୍ତି ଯୋଗ ନିଷ୍ଠା ଭକ୍ତି ଶୁଦ୍ଧ ଭକ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କ କର୍ମ ନିଷ୍ଠା ଭକ୍ତି କରୁଛନ୍ତି ସେମାନେ ଭଗବାନଙ୍କ ସମ୍ବନ୍ଧରେ କିଛି ଜ୍ଞାନ ପ୍ରାପ୍ତ ହେଉଛନ୍ତି। ତେଣୁ ଏଇ ଚାରୋଟି ସମ୍ପ୍ରଦାୟ ରହିଛି ସେମାନେ ବିଭିନ୍ନ ଦର୍ଶନ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଦେଇଛନ୍ତି। ମୁଖ୍ୟତଃ ଦୁଇଟି କଥା ରହିଛି କ'ଣ କ'ଣ ନା ଗୋଟେ ଦ୍ୱୈତ ଆଉ ଗୋଟେ ଅଦ୍ୱୈତ। ସାଧାରଣତଃ ଶଙ୍କରାଚାର୍ଯ୍ୟଙ୍କର ଅଦ୍ୱୈତବାଦକୁ ଆମର ଭାରତବର୍ଷରେ ବିଶ୍ୱ ବିଶ୍ୱ ଭାବରେ ସମସ୍ତେ ସେଇଟା କୁହନ୍ତି ଅଦ୍ୱୈତବାଦ। ଯେଉଁମାନେ କିଛି ଜ୍ଞାନ ପ୍ରାପ୍ତ ହେଉଛନ୍ତି ଏଇ ଅଦ୍ୱୈତବାଦ ସେମାନଙ୍କ ଶଙ୍କରାଚାର୍ଯ୍ୟଙ୍କର ମାୟାବାଦ। ଶଙ୍କରାଚାର୍ଯ୍ୟ ମଧ୍ୟ ସାଧାରଣ ବ୍ୟକ୍ତି ନୁହନ୍ତି ସିଏ ହେଉଛନ୍ତି ଏଇ ଶିବଜୀଙ୍କର ସିଏ ହେଉଛନ୍ତି ଅବତାର। ଶଙ୍କରାଚାର୍ଯ୍ୟ ଯେଉଁ ଅଦ୍ୱୈତବାଦ ଦେଲେ ବା ମାୟାବାଦ ପ୍ରଚାର କଲେ ତାର କାରଣ ହେଉଛି କ'ଣ ନା ଲୋକମାନେ ବେଦର ଦ୍ୱାଇ ଦେଇ କେବଳ ପଶୁ ବଳି କରୁଥିଲେ। ବେଦରେ ପଶୁ ବଳିର ବ୍ୟବସ୍ଥା ରହିଛି ଗୋମେଦ ଯଜ୍ଞ ମସୁମେଦ ଯଜ୍ଞ ଇତ୍ୟାଦି ବିଭିନ୍ନ ପ୍ରକାର ଯଜ୍ଞ ରହିଛି ପଶୁ ବଳିର ବ୍ୟବସ୍ଥାରେ ମାଂସ ଆହାର ବ୍ୟବସ୍ଥା ରହିଛି। ତେଣୁ ଲୋକମାନେ ବେଦର ଦ୍ୱାଇ ଦେଇକରି ଏଇସବୁ ପଶୁ ବଳି କରୁଥିଲେ। ତେଣୁ ଭଗବାନଙ୍କର ଜଣେ ଅବତାର ଆସିଲେ ଯିଏକି ବୁଦ୍ଧଦେବ। ତେଣୁ ସେ ବୁଦ୍ଧଦେବ ଏଇ ବେଦକୁ ସେ ନିନ୍ଦା କଲେ କାହିଁକି ନା ବେଦରେ ଏସବୁ ପଶୁ ବଳି ରହିଛି ଆର ଉଦ୍ଦେଶ୍ୟକୁ ଲୋକମାନେ ବୁଝିପାରିବେ ନାହିଁ। ସେଥିପାଇଁ ନାରଦମୁନି ପ୍ରଥମେ ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବ୍ୟାସଦେବ ସେବା କହିଲେ ତେଣୁ ଜିଗୁଷିତମ ଧର୍ମ ପ୍ରତି ଅନୁଶାସିତ ତୁମେ ଯେଉଁ ବେଦ ଇତ୍ୟାଦି ରଚନା କରିଛ ନିନ୍ଦନୀୟ ଶାସ୍ତ୍ର ରଚନା କରିଛ କହିଲେ କାହିଁକି ନା ଲୋକମାନେ ଏତେ ବିଷୟରେ ପାଗଳ ହେଇକି ରହିଛନ୍ତି ସେମାନେ ଯେତେବେଳେ ଦେଖିବେ ବେଦରେ ବ୍ୟାସଦେବ ପଶୁଗୁଡ଼ିକ ତ ବ୍ୟବସ୍ଥା କରିଛନ୍ତି, ତେଣୁ ଆମେ ମାଂସ ଖାଇବା, ମାଂସ ଖାଇବା କେଉଁଠି ମନା କରାଯାଇଛି, ବେଦରେ ଭଗବତରେ କେଉଁଠି ମନା କରାଯାଇଛି ମାଂସ ଖାଇବା ପାଇଁ ପ୍ରଶ୍ନ ପଚାରିବେ। ତେଣୁ ବେଦରେ ମଧ୍ୟ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି, ମାଂସ ବଳିର ବ୍ୟବସ୍ଥା ରହିଛି, ପଶୁ ବଳିରେ ମାଂସ ବ୍ୟବହାର ମାଂସ ରହିଛି ବ୍ୟବସ୍ଥା, ତେଣୁ ଲୋକମାନେ ବୁଝିପାରିବେ ନାହିଁ ତାର ପ୍ରକୃତ ଅର୍ଥ, ବ୍ୟାସଦେବ କାହିଁକି ରଚନା କଲେ ସେଟା କାହିଁକି ବୁଝିପାରିବେ ନାହିଁ। ଭଗବତ ଗୀତା ହଉ ବା ଭାଗବତ ହଉ, ଏଇସବୁ ଜ୍ଞାନକୁ ଜଣେ ନିଜେ ପଢ଼ିକି ବୁଝିପାରିବ ନାହିଁ, ଏ ଜ୍ଞାନ ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଭଗବତ ଗୀତାର ବା ଯେକୌଣସି ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେବା ପାଇଁ ହେଲେ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣିପାତ କରି ବା ତାଙ୍କୁ ଦଣ୍ଡବତ କରି ତାଙ୍କୁ ସେବା କରି ଆମର ଯଦି କିଛି ପ୍ରଶ୍ନ ରହିଛି ସେ ପ୍ରଶ୍ନ ପଚାରି ଆମେ ଏ ଜ୍ଞାନକୁ ପ୍ରାପ୍ତ ହେବା। ତେଣୁ ବେଦରେ ଯେଉଁ ଭଗବତ ଗୀତାରେ ମଧ୍ୟ ମାଂସାହାର ବିଷୟରେ ବର୍ଣ୍ଣନା କରାଯାଇଛି, ସପ୍ତଦଶ ଅଧ୍ୟାୟରେ ଆହାର ବିଷୟରେ ବର୍ଣ୍ଣନା କରାଯାଉଛି, ତେଣୁ କହିଲେ ଯାହା ଦାମ ଗତରସ ଉଚିଷ୍ଟମ ବି ଚାହା ମେଢ୍ୟ ଆହାର ତାମସ ପ୍ରିୟ, ଅମେଢ୍ୟ କହିଲେ ମାଂସାହାର ମାଛ ମାଂସ ଯେଉଁ ଆହାର କରୁଛନ୍ତି, ଏଇଟା ତମ ଗୁଣର ବ୍ୟକ୍ତିଙ୍କର ଖାଦ୍ୟ, କିନ୍ତୁ ଯିଏ ତମ ଗୁଣରେ ରହିଛନ୍ତି ତାଙ୍କର ମାଂସାହାର ଯଦି ରହିଛି ପ୍ରଲୋଭନ ରହିଛି ବା ଆସକ୍ତି ରହିଛି ତେଣୁ ତାଙ୍କୁ ହଠାତ୍ ବନ୍ଦ କରିହେବ ନାହିଁ। ଏ ବେଦରେ ମାଂସାହାରର ବ୍ୟବସ୍ଥା ରହିଛି, କ'ଣ ପାଇଁ ରହିଛି ମାଂସାହାର ନା ସବୁ ସେଇଟା ଆମର ଓଡ଼ିଶାରେ ମଧ୍ୟ ମାଆମାନେ ବିଶେଷ ଭାବରେ ସବୁଦିନ ମାଂସ ଖାଇବେନି, ମାଛ ମାଂସ ଗୁରୁବାର ଖାଇବେନି, ସୋମବାର ସେଦିନ ବାହାରେ ରହିଛି, ଇଏ ହେଉଛି କଣ୍ଟ୍ରୋଲ ନିୟନ୍ତ୍ରଣ କରାଯାଉଛି, କାର୍ତ୍ତିକ ମାସରେ ଖାଇବେ ନାହିଁ କିନ୍ତୁ ଛାଡ଼ ଖାଇବେ ଖାଇବେ, ଇଏ ହେଉଛି ନିୟନ୍ତ୍ରଣ କରାଯାଉଛି। ବେଦରେ ଏସବୁ ବ୍ୟବସ୍ଥା ଯୋଗାଇଛି ନିୟନ୍ତ୍ରଣ କରିବା ପାଇଁ ରଖାଯାଇଛି, ମାଂସ ଯଦି ମାଂସ ମାଛ ମାଂସ ବଜାରକୁ କିଣିକି ଖାଇବ ନାହିଁ, ଯଦି ଖାଇବ ତାହେଲେ ସେ ଗୋଟେ ପଶୁକୁ ବଳି ଦେଇକିରି ସେ ମାଂସ ଖାଇବ, ତେଣୁ ଏଇଟା ସବୁଦିନ କରାଯିବ ନାହିଁ, ମାସିକରେ ଗୋଟେ ଦିନ ଅମାବାସ୍ୟା ରାତିରେ ରାତିରେ ଅଧରେ ସେ ପଶୁ ବଳି ଦିଆଯିବ ଦେବୀଙ୍କ ପାଖରେ, ବିଭିନ୍ନ କଥା ସବୁ ରହିଛି ତାର। ଆର ଉଦ୍ଦେଶ୍ୟ ହେଉଛି କେମିତି ମାନେ ଆସୁ ନିବୃତ୍ତି ନିଷ୍ଠା, ପ୍ରବୃତ୍ତି ମାର୍ଗରୁ କେମିତି ନିବୃତ୍ତି ମାର୍ଗକୁ ଆସିବେ, ସେଥିପାଇଁ ସବୁ ବେଦରେ ସବୁ ବ୍ୟବସ୍ଥା କରାଯାଇଛି, କିନ୍ତୁ ଲୋକମାନେ ତାକୁ ବୁଝିପାରିବେ ନାହିଁ, ସେମାନେ ତ ଏବେ ଆସଦେବ କହିଛନ୍ତି ମାଂସ ଖାଇବା ପାଇଁ, ତେଣୁ ସବୁଦିନ ଖାଇବେ, ତେଣୁ ଭଗବାନ ବୁଦ୍ଧଦେବ ଆସି ଏଇଟାକୁ ବେଦକୁ ନିନ୍ଦା କଲେ, କହିଲେ ମାନେ ବେଦକୁ ମାନୁ ନାହିଁ, ନିନ୍ଦସି ଯଜ୍ଞ ବିଦେ ରହ ସ୍ତୁତି ଜାହାତମ, କାହିଁକି ନିନ୍ଦା କଲେ ନା ସଦୟ ହୃଦୟ ଦର୍ଶିତ ପଶୁ ଭାରତମ, ଦୟାକରି ସଦୟ ହୃଦୟ ଭଗବାନ ଦୟା, ଦୟା ହେଉଛି ଧର୍ମର ଗୋଟେ ପାଦ, ତପ ଶୌଚ ଦୟା ସତ୍ୟ ଚାରୋଟି ପାଦ ହେଉଛି ଧର୍ମର ଚାରି ପାଦ, ତେଣୁ ଭଗବାନର ଦୟା ରହିଛି, ଯିବେ ଦୟା ନାମ ହେଉଛି ସର୍ବଧର୍ମ ସାର, ଇଏ ହେଉଛି ପ୍ରକୃତ ଧର୍ମ, ତେଣୁ ଏ ଦୟା ପ୍ରଦର୍ଶନ କରିବା ପାଇଁ ଭଗବାନ ଆସିଲେ, ବୁଦ୍ଧଦେବ ରୂପରେ ଆସିଲେ, ତେଣୁ ବୁଦ୍ଧଦେବ ବେଦକୁ ମାନିଲେ ନାହିଁ, ତେଣୁ ଲୋକମାନେ ଯଦିଓ ବେଦକୁ ମାନିଲେ ନାହିଁ କିନ୍ତୁ ବୁଦ୍ଧକୁ ମାନିଥିଲେ, ବୁଦ୍ଧ ଯେଉଁ କହିଲେ ସତ୍କାର୍ଯ୍ୟ କର ସତ୍କର୍ମ କର ସତ୍ଚିନ୍ତନ କର ଏସବୁ ଯେଉଁ ବିଭିନ୍ନ ପ୍ରକାର ଉପଦେଶ ଦେଲେ, ଏ ମାଧ୍ୟମରେ ସେମାନେ ବିଶେଷ ଭାବରେ ଭଗବାନ ଯେଉଁମାନେ ସମୂହ ସୁରତ ଦିଶା ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରୁନଥିଲେ, ବେଦକୁ ଠିକ ଭାବରେ ଗ୍ରହଣ କରୁନଥିଲେ, ତେଣୁ ତାଙ୍କୁ ମୋହ କରିବା ପାଇଁ ଭଗବାନ ବୁଦ୍ଧଦେବ ଆସିଲେ, ତେଣୁ ସେମାନେ ଇଣ୍ଡାଇରେକ୍ଟଲି ଭଗବାନଙ୍କର ଆରାଧନା କଲେ, କିନ୍ତୁ ବେଦ ଧର୍ମ ନଷ୍ଟ ହେଇଗଲା, ସେଥିପାଇଁ ଭଗବାନ ପଠେଇଲେ ଯାଅ ତମେ ଏଇ ବେଦର ସ୍ଥାପନ କରିବ, ତେଣୁ ଶିବଜୀଙ୍କର ଅବତାର ଆସିଲେ ଶଙ୍କରାଚାର୍ଯ୍ୟ, ତେଣୁ ସେ ବେଦକୁ ସ୍ଥାପନ କଲେ, ବୁଦ୍ଧ ଯେତେ ବୁଦ୍ଧ ଧର୍ମ ଚାରିଆଡ଼େ ବ୍ୟାପି ଯାଇଥିଲା, ଆମେମାନେ ପଢ଼ୁଥିବେ ସ୍କୁଲରେ ପଢ଼ୁଥିବେ ସିଂହଳ ଇତ୍ୟାଦି ସବୁ ଯାଇଥିଲା, ସଂଘମିତ୍ରା ଆଉ ସବୁ ଯାଇଥିଲେ ସେଠି ପଢ଼ୁ ଅଶୋକଙ୍କ ପୁତ୍ର କନ୍ୟାଶ୍ରମ ଯାଇକି ସବୁ ପ୍ରଚାର କରିଥିଲେ, ବୁଦ୍ଧ ଧର୍ମ ପ୍ରଚାର କରିଥିଲେ, ଯଦି ଆମେ ବର୍ତ୍ତମାନ ଏଇ ବୈଷ୍ଣବ ଧର୍ମ ପ୍ରଚାର କରୁଥିଲେ, ସେଭଳି ଭାବରେ ଅଶୋକ ତାଙ୍କ ପୁତ୍ର କନ୍ୟାଙ୍କ ସହ ପଠେଇଥିଲେ, ସେମାନେ ଏଇ ବୁଦ୍ଧ ଧର୍ମ ପ୍ରଚାର କରୁଥିଲେ। ତେଣୁ ବୁଦ୍ଧ ଧର୍ମ ଚାରିଆଡ଼େ ବ୍ୟାପି ଯାଇଥିଲା ବେଳେ ଶଙ୍କରାଚାର୍ଯ୍ୟ ଆସି ବୈଦିକ ଧର୍ମକୁ ସ୍ଥାପନ କଲେ। ତେଣୁ ବେଦରେ ଯୋଉ ବେଦ ବୁଦ୍ଧଦେବ କହିଲେ ଯେ କିଛି ବେଦକୁ ମାନିଲେ ନାହିଁ ଏବଂ କହିଲେ କିଛି ଭଗବାନ କିଏ ନାହାନ୍ତି, ବ୍ରହ୍ମ କିଛି ନାହିଁ, ସବୁ ଶୂନ୍ୟ ନିର୍ବାଣ ଶୂନ୍ୟବାଦ, ସେଟା ହେଉଛି ଶୂନ୍ୟବାଦ। ତେଣୁ ଶଙ୍କରାଚାର୍ଯ୍ୟ ଆସିଲେ ସେ କହିଲେ ନା ନା କିଛି ନାହିଁ, ଜିରୋ ନୁହଁ, ଶୂନ ନୁହଁ, କିଛି ରହିଛି, ସେ ବ୍ରହ୍ମ ବ୍ରହ୍ମ ରହିଛନ୍ତି, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଏବଂ ବେଦର ମୁଖ୍ୟ ଅର୍ଥକୁ ସ୍ଥାପନ କରି ଗୌଣ ଅର୍ଥକୁ ସ୍ଥାପନ କଲେ, ତେଣୁ ବୁଦ୍ଧ ଧର୍ମ ଡିଫିଟ୍ ହେଇଗଲା, ବୁଦ୍ଧ ଧର୍ମ କ'ଣ ସେମାନେ ପରାସ୍ତ ହେଲେ। ଅଧିକ ଯେଉଁମାନେ ଧର୍ମାବଲମ୍ବୀ ଥିଲେ ଶଙ୍କରାଚାର୍ଯ୍ୟଙ୍କ ସହିତ ବାଦ ବିବାଦ କରି ସେମାନେ ପରାସ୍ତ ହେଲେ, ତେଣୁ ସେଠୁ ଆମର ବୈଦିକ ଧର୍ମକୁ ଗ୍ରହଣ କଲେ, ବେଦ ଧର୍ମ ସ୍ଥାପନ କରାଗଲା। ତେଣୁ ବେଦର ଯେଉଁ ମୁଖ୍ୟ ଅର୍ଥ ରହିଛି ସେ ମୁଖ୍ୟ ଅର୍ଥକୁ ସେ ସେମାନେ ସେ ସୁଯୋଗ ନଥିଲା ସେ ମୁଖ୍ୟ ଅର୍ଥକୁ ସ୍ଥାପନ କରିବା ପାଇଁ, ତେଣୁ ଗୌଣ ଅର୍ଥକୁ ସ୍ଥାପନ କଲେ, ଯାହାକି ହେଉଛି ଅଦ୍ୱୟବାଦ। ଅଦ୍ୱୟ କ'ଣ? ଅଦ୍ୱୟ ମାନେ ଦୁଇଟା ନୁହଁ, ଏକ। ଅଦ୍ୱୟବାଦ ମାନେ ଏକ, ଭଗବାନ ଏବଂ ଆମେ ଏକ, ଏ ଦର୍ଶନ। ଭଗବାନ ଯେହେତୁ ଆମେ ଭଗବାନଙ୍କର ଅଂଶ, ଆମେ ମଧ୍ୟ ଭଗବାନ, ଏହି ବାଦକୁ ଅଦ୍ୱୟବାଦ, ଏଇଟା ହିଁ ମାୟାବାଦ। ଏଇଟା ବେଦର ମୁଖ୍ୟ ଅର୍ଥ ନୁହେଁ, ବେଦର ଗୌଣ ଅର୍ଥ। ତେଣୁ ବୈଷ୍ଣବମାନେ ଯେଉଁ ଆସିଲେ ସେମାନେ କିଛି କିଛି ତାହେଲେ ପରିବର୍ତ୍ତନ କଲେ, ଶୁଦ୍ଧ ଦ୍ୱୈତ, ବିଶିଷ୍ଟ ଦ୍ୱୈତ, ଦ୍ୱୈତବାଦ, ଏହିଭଳି ଦ୍ୱୈତ ଅଦ୍ୱୈତ, ଏହିଭଳି ଭାବରେ ଯାହା ଚାରି ସମ୍ପ୍ରଦାୟ ରହିଛି, ଶ୍ରୀ ବ୍ରହ୍ମ ରୁଦ୍ର ଶନକ, ଏମାନେ ସବୁ ଏହି ମତବାଦକୁ ସ୍ଥାପନ କଲେ ରହିଛି। ରାମାନୁଜାଚାର୍ଯ୍ୟ ଶ୍ରୀ ସମ୍ପ୍ରଦାୟରେ ଆସିଲେ, ସେ ସ୍ଥାପନ କଲେ ବିଶିଷ୍ଟ ଦ୍ୱୈତ। ଦ୍ୱୈତ ଦେଖିବ ଭଗବାନ ଏବଂ ଆମେ ଏକ, କିନ୍ତୁ ତଥାପି ତତେ ଭଗବାନ ଭିତରେ ଆମ ଭିତରେ ତଫାତ ରହିଛି, ଭଗବାନ ଆମେ କେବେ ଏକ କରିପାରିବା ନାହିଁ। ଗୁଣାତ୍ମକ ଭାବରେ ସମାନ, କିନ୍ତୁ ପରିମାଣାତ୍ମକ ଭାବରେ ଅଲଗା। ଯେମିତି ଉଦାହରଣ ସ୍ୱରୂପ ସମୁଦ୍ର ଆମର ରହିଛି, ବାଲୁଗାରେ ଚିଲିକା ରହିଛି, ସମୁଦ୍ର ରହିଛି, ସମୁଦ୍ର କେତେ ବିରାଟ ବିଶାଳ ରହିଛି, କିନ୍ତୁ ସମୁଦ୍ରର ଗୋଟେ ଜଳବିନ୍ଦୁ ଯଦି ଆମେ ନେବା, ଜଳବିନ୍ଦୁର ଯେଉଁ ଗୁଣ ରହିଛି କ'ଣ, ସେ ଗୁଣ ଲବଣ, ଲବଣ ରହିଛି, ଟେଷ୍ଟ ଗୁଣ ସବୁ ତିଆରି ହୋଇଛି, ଏ ଯେଉଁ ଲୁଣ ବା ତା'ର ଯେଉଁ ଗୁଣ ରହିଛି, ଲବଣାତ୍ମକ ଲୁଣ ଜ୍ଞାନର ଗୁଣ ରହିଛି, ସମୁଦ୍ରର ଯେଉଁ ଗୁଣ ରହିଛି ଲବଣ, ସବୁବେଳେ ଜଳ ବିନ୍ଦୁର ମଧ୍ୟ ସେଇ ଗୁଣ ରହିଛି, କିନ୍ତୁ ତଫାତ୍ କ'ଣ ନା, ଜଳ ବିନ୍ଦୁ ହେଉଛି ଖୁବ କମ୍ ଛୋଟିଆ ପରିମାଣ, କିନ୍ତୁ ସମୁଦ୍ର ହେଉଛି ବିରାଟ। ପରିମାଣାତ୍ମକ ଭାବରେ ଅଲଗା, ଗୁଣାତ୍ମକ ଭାବରେ ସମାନ, ଇଏ ହେଉଛି ତଫାତ୍ ହେଉଛି ଏଇଟା। ନିତ୍ୟ ନିତ୍ୟାନାମ ଚେତନ ଚେତନ ନାମ ଏକ ବହୁନାମ ବିଧା କାମନା ଉପନିଷ୍ଠ ବର୍ଣ୍ଣନା କରାଯାଇ, ଆମେ ହେଉଛେ ନିତ୍ୟ, ଯେ କ'ଣ ଜନ୍ମ ପୂର୍ବରୁ ଆମେ ନଥିଲେ ତା ନୁହଁ, ଆମେ ସବୁବେଳେ ଅଛେ, ମୃତ୍ୟୁ ପରେ ଯେ ଆମେ ରହିବା ବି ତା ନୁହଁ, ଆମେ ସବୁବେଳେ ପାଇଁ ରହିଛେ ନିତ୍ୟ, କିନ୍ତୁ ଭଗବାନ ମଧ୍ୟ ନିତ୍ୟ, ଭଗବାନ ମଧ୍ୟ ସବୁବେଳେ ପାଇଁ ରହିଛନ୍ତି, କିନ୍ତୁ ଭଗବାନ ଏକ ବଚନରେ କୁହାଗଲା, ଆମମାନଙ୍କୁ ଜୀବମାନଙ୍କୁ ବହୁ ବଚନରେ କୁହାଗଲା ନିତ୍ୟ ନିତ୍ୟାନା। ସେଭଳି ଭାବେ ଆମେ ହେଉଛେ ଚେତନଶୀଳ, ଭଗବାନଙ୍କୁ ଚେତନଶୀଳ, ନିତ୍ୟ ନିତ୍ୟାନା ଚେତନ ଚେତନନା, ତାହା ଅର୍ଥ ଯିଏ ଶୁଣିଲେ ସେ କହିବେ ଭଗବାନଙ୍କୁ ଆମେ, କିନ୍ତୁ ତଫାତ୍ ଦର୍ଶାଗଲା କ'ଣ, ଏକ ବହୁନା ଯେଉଁ ବିଦଧାତି କାମା, ଯଦିଓ ଭଗବାନ ଏକ ଏବଂ ଆମେ ହେଉଛେ ଅନେକ, କିନ୍ତୁ ସମସ୍ତଙ୍କର କାମନା ସେ ପୂରଣ କରନ୍ତି ଭଗବାନ। ତ ସେଭଳି ଭାବରେ ବୈଷ୍ଣବ ଆଚାର୍ଯ୍ୟମାନେ ଆସିଲେ, ଶ୍ରୀ ଯେଉଁ ଆସିଲେ ରାମାନୁଜାଚାର୍ଯ୍ୟ, ସେ ଏଇ ବିଶିଷ୍ଟ ଅଦ୍ୱୈତବାଦ ପ୍ରଦାନ, ବିଶିଷ୍ଟ ଯଦିଓ ଭଗବାନ ଆମେ संप्रदाय ब्रह्म संप्रदाय भगवान ज्ञान प्रदान करते ब्रह्मा को कलयुगे आचार्य मध्वाचार्य तेणु मध्वाचार्य से मत द्वैतवाद द्वैत कहे भगवान आम भितर तफात रही है दू एक द्वैतवाद स्थापन कर से भाव में शिवजी रुद्र संप्रदायर आचार्य विष्णु स्वामी तांकर दर्शन होती कौन ना शुद्ध अद्वैत एक तफात रही एक शुद्ध अद्वैतवाद स्थापन करे आ गए संप्रदाय सनक संप्रदाय ब्रह्मा के चार पुत्र सनक सनातन सनातन सनत कुमार ये भगवान ज्ञान शक्ति अवतार इन वयस बहुत वर्ष कि सब पांच वर्ष बाढ़ रही वर्ष पांच वर्ष ये कि ये पैंट सार्ट पिंधन से सब उलग्न कौन से ड्रेस ना से भागवत तृतीय स्कंद वर्णना कर जाते वैकुंठ लोक वैकुंठ लोक सप्तम द्वार थे द्वारपा जय जीव विजय से बाधा दे भर जाए आलाप कर तेणु चारि कुमार अभिशाप देते जय विजय जो तीन युगरे विभिन्न अवतार सब आसिले भगवान विभिन्न अवतार आस कर सत्युगर से आसते हिरण्यकश्यप हिरण्यकश्यप भगवान नृसिंहदेव आसी हिरण्यकश्यप हत्या करते बराहदेव आसी हिरण्यकश्यप हत्या करते त्रेता युगरे रावण कुंभकर्ण रूप से आसते भगवान रामचंद्र से हत्या करते द्वापर युगरे शिशुपाल दंतभाव रूप से आसते से भगवान कृष्ण से हत्या करते यह सब लीला सब रही ये चारि कुमार एम फिलोसफी हूँ कौन ये हूँ भगवान ज्ञान शक्ति अवतार आकर फिलोसफी हूँ जे द्वैत अद्वैत भगवान आम अलग पे तेनाली चतुरस्ते चतुरस्ते कल अभ्यास ये जो चार संप्रदाय रही वैष्णव संप्रदाय एम उत्कर्ष पुरुषोत्तम महाप्रभु आसिले ये चार संप्रदाय को समन्वय कर चार संप्रदाय जो ज्ञान था से ज्ञान को नहीं से मत स्थापन कर उत्कल पुरुषोत्तम ये उत्कल देश महात्म पुरुषोत्तम भगवान पुरुषोत्तम दाम पुरुषोत्तम कहले भगवदगीता पंदर अध्याय पुरुषोत्तम विभाग कहते जगन्नाथ पुरुषोत्तम से रही पुरुषोत्तम धाम से महाप्रभु मतवाद स्थापन करनकनसीवेबल सेम एंड डिफरेन्ट सैमलटेनियसली सेम एंड डिफरेन्ट अचिंत भेदा भेद तत्व मुझे कहली सगर रही गोटे सगर जल रही सगर सहित जल सामान ना परमाणु भाव में किंतु गुण जो रही गुण से सामान पाइल ये हूँ अत्यंत भेदाभेद तत्व महाप्रभु को एक तत्व प्रदान करते पुरुषोत्तम तेणु महाप्रभु जो चार संप्रदाय रही चार नवदीप मंडल परिक्रमा वर्णना कर महाप्रभु से सब संप्रदाय किसी किसी जो दर्शन रही सब दर्शन को मिसाइकर आम ब्रह्म मध्य गौड़ी संप्रदाय स्थापन कर रामानंदाचार्य दास्य रस को नहीं सी रामानंदाचार्य दास्य रस से दर्शन थी अनन्य भक्ति एवं भक्तजन सेवा ये दुटी भाग को महाप्रभु ग्रहण करमारे जो रही सब संप्रदाय सब संप्रदाय भाग रही ब्रह्म माध्यम गौड़ संप्रदाय जो रामानंदाचार्य जो दुईट मुख्य भाव रही अनन्य भक्ति और भक्तजन सेवा से ब्रह्मादि गोट संप्रदाय रही भाव ब्रह्म ଆମର ତ ବ୍ରହ୍ମ ମହାଦେବ ଗୌଡ଼ ସମ୍ପ୍ରଦାୟ, କିନ୍ତୁ ବିଶେଷ କରି ମାଧବ ଯେଉଁ ଦେଇଥିଲେ ତାଙ୍କର କ'ଣ କ'ଣ ନେଇଥିଲେ ନା, ଗୋଟିଏ ହେଉଛି ମାୟାବାଦକୁ ନିରସନ କରିଥିଲେ ଆଉ କୃଷ୍ଣ ମନମୂର୍ତ୍ତି ସେବନ, ଏ ଦୁଇଟା ଭାବକୁ ଆମର ଏଇ ଧାରାରେ ରହିଛି। ଭଗବାନଙ୍କର ସେବା ମୂର୍ତ୍ତି ସେବା ରହିଛି, କୃଷ୍ଣଙ୍କର ସେବା ରହିଛି, ମାୟାବାଦକୁ ନିନ୍ଦା କରାଯାଇଛି। ତାପରେ ଶିବଜୀଙ୍କର ଯେଉଁ ରହିଛି, ବିଷ୍ଣୁ ସ୍ୱାମୀଙ୍କର ମତ ଯେଉଁ ରହିଛି, ତାଙ୍କର ଦୁଇଟି ତତ୍ତ୍ୱକୁ ଆମେ ନେଲେ ସେ ହେଉଛି କ'ଣ କ'ଣ, ଗୋଟେ ହେଉଛି ତଦୀୟ ସର୍ବସ୍ୱଭାବ, ତଦୀୟ ସର୍ବସ୍ୱଭାବ ଏବଂ ରାଗ ମାର୍ଗ। ରାଗ ମାର୍ଗରେ ଭଗବାନଙ୍କୁ ପୂଜା କରିବା, ତଦୀୟ ସର୍ବସ୍ୱ ଭଗବାନଙ୍କର, ସବୁକିଛି ଭଗବାନଙ୍କର, ଏଇ ଭାବ ଇଏ ହେଉଛି ବିଷ୍ଣୁ ସ୍ୱାମୀଙ୍କର ଭାବ। ଏବଂ ସନକ ବା ନିମ୍ବାକାଚାର୍ଯ୍ୟଙ୍କର ଭାବ ହେଉଛି କ'ଣ ନା, ଏକାନ୍ତ ରାଧିକାଶ୍ରୟ ଏବଂ ଗୋପୀ ଭାବ। ତେଣୁ ଏଇ ଦୁଇ ଦୁଇଟି ଭାବ ଚାରି ସମ୍ପ୍ରଦାୟରେ ନେଇ ମହାପ୍ରଭୁ ଏଇ ଆମର ବ୍ରହ୍ମମାଧ୍ୟ ଗୌଡ଼ ସମ୍ପ୍ରଦାୟରେ ସ୍ଥାପନ କରିଛନ୍ତି, ଏଇ ଦର୍ଶନକୁ ସ୍ଥାପନ କରିଛନ୍ତି। ତେଣୁ ଉତ୍କଳେ ପୁରୁଷୋତ୍ତମା, ତେଣୁ ଇଏ ହେଉଛି ସର୍ବଶ୍ରେଷ୍ଠ ଜ୍ଞାନ। ଭଗବାନ ନିଜେ ସ୍ୱୟଂ ଆସିଛନ୍ତି, ଯେଉଁ ଅନର୍ପିତୁଣୟାଳୌ ସମର୍ପିତ ଉନ୍ନତ ଉଜ୍ଜଳ ରସାନ ସୁଭକ୍ତି ଶ୍ରିୟମ ହରି ପୁରଡ ସୁନ୍ଦର ଦୁଧି କଦମ୍ବ ସନ୍ଦୀପିତ ସଦା ହୃଦୟ କନ୍ଦରେ ସ୍ଫୁରବୁଦ୍ଧ ସଚିନନ୍ଦନ। ନିକଟରେ ମହାପ୍ରଭୁଙ୍କର ଆବିର୍ଭାବ ଆମେ ପାଳନ କଲେ, ତେଣୁ ଏଇ ଯେଉଁ ମହାପ୍ରଭୁଙ୍କର ଭାବ ରହିଛି, ଇଏ ଯେଉଁ ବହୁ କାଳ ଧରି ପ୍ରଦାନ କରାଯାଇନଥିଲା କୃଷ୍ଣ ପ୍ରେମ ତେଣୁ ଏଇ ଯେଉଁ ଭାବ ରହିଛି କେମିତି କୃଷ୍ଣ ପ୍ରେମ ପ୍ରାପ୍ତ ହେବା, ତେଣୁ ମହାପ୍ରଭୁ ସେଇ କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି। ଏବଂ ବିଶେଷ ଭାବରେ ସେ ଭାରତବାସୀ ମାନେ ଆପଣମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତ ଭୂମିଟି ମନୁଷ୍ୟ ଜନ୍ମ ହେଲା ଜନ୍ମ ସାର୍ଥକ କରିବାର ପରୋପକାର। ଆମର କର୍ତ୍ତବ୍ୟ ହେଉଛି ଆମେ ଏଇ ଭଗବାନର ଯେଉଁ ଜ୍ଞାନ ରହିଛି ଏଇ ଜ୍ଞାନକୁ ପ୍ରଚାର କରିବା, ତେଣୁ ସେଇଥିପାଇଁ ଆମେ ସାରା ପୃଥିବୀରେ ଭଗବାନଙ୍କ ଜ୍ଞାନ ବିତରଣ କରାଯାଉଛି। ସେଇଥିପାଇଁ ଆମର ଯେଉଁ ସଣ୍ଡେ ପ୍ରୋଗ୍ରାମ ରହିଛି, ଆର ଉଦ୍ଦେଶ୍ୟ ହେଉଛି ସେଇଟା, ଏଇ ଜ୍ଞାନକୁ ଆପଣମାନେ ଶ୍ରବଣ କରି ଆପଣମାନେ ମଧ୍ୟ ପ୍ରଚାର କରିବେ। ଯାହାରେ ଦେଖ ତାହେଲେ କହ କୃଷ୍ଣ ଉପଦେଶ ଆମର ଆଜ୍ଞା ହିଁ ଗୁରୁ ନେଇ ଆକାର, ଭଗବାନ ଆଜ୍ଞା ଦେଇଛି ଆମେ ଏଇ ଜ୍ଞାନକୁ ପ୍ରଚାର କରିବା। ତେଣୁ ଏଇ ଯେଉଁ ପୁରୁଷୋତ୍ତମ କ୍ଷେତ୍ର ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ଉତ୍କଳ ପୁରୁଷୋତ୍ତମ ମହାତ୍ମା କିଭଳି ରହିଛି, ସେଠି ଜଣେ ସ୍ୱୟଂ କଲେ ସମାଜର ଫଳ ପ୍ରାପ୍ତ ହେବେ, ଏସବୁ ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି। ଆମେ କ'ଣ କେତେ ସୁବିଧାରେ କହିବା, ଆମ କଥାକୁ ବିଶ୍ରାମ ଦେବା। ଜୟ ଚୈତନ୍ୟ ଚୈତନ୍ୟ ମହାପ୍ରଭୁ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଜୟ ଗୋର ପ୍ରେମାନନ୍ଦେ। ସରିଲା ପରେ କରିବା।